ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିହେବି କେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ। ସାଗର ପଥର ଦେଖି ଶଙ୍କା ଭୟ ମନେ ଜାଗେ, ନାହିଁ ତ ମୋ ତରି ମୁଁ ନୁହେଁ ନାଉରି, ଏ କରିବ ପାରି ମୋତେ ତେବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିହେବି କେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ। କହୁଛ ହାତ ବଢ଼ାଇ ଚିନ୍ତା ଛାଡ଼ି, ମୋ ହାତ ଧରିଲେ ପାର ଦିଶେ ଖେଳି ଯିବି ମୁଁ ତୋତେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିହେବି କେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନାହିଁ ଯେବେ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଣଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ସ୍ୱାଗତ କରେ। ଆପଣଙ୍କର ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କୁ ସୁସ୍ଥତା ଦେବେ, ଆଉ ସେ ଆପଣଙ୍କର ପରିବାରକୁ ମଧ୍ୟ ସୁରକ୍ଷା ପ୍ରଦାନ କରିବେ। କିନ୍ତୁ ଆମର ଅନୁରୋଧ, ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ମଧ୍ୟ ଆମ ନିକଟକୁ ପତ୍ର ଲେଖିବା ନିମନ୍ତେ ଉତ୍ସାହ ପ୍ରଦାନ କରନ୍ତୁ। ଆପଣ ମଧ୍ୟ ଥରକୁ ଥର ପତ୍ର ମାଧ୍ୟମରେ ଆମ ସହ ଯୋଗାଯୋଗ କରି ଆପଣଙ୍କର ସମସ୍ତ ବିଷୟ ଲେଖି ଜଣାନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁନ୍ଦର ସୁଯୋଗ ପାଇଁ। ହଁ ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କୁ ଶାନ୍ତି ଦିଅ, ଶକ୍ତି ଦିଅ, ସାନ୍ତ୍ୱନା ଦିଅ ଏବଂ ବିଶ୍ୱାସରେ ବର୍ଦ୍ଧି ଶୁଣିବା ନିମନ୍ତେ ସାହାଯ୍ୟ କର। ଯେତିକି ସମୟ ଧରି ପ୍ରଭୁ ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବୁ, ସେଥିନିମନ୍ତେ ଆମମାନଙ୍କୁ ଧୀର ସ୍ଥିର ଚିତ୍ତ ପ୍ରଦାନ କର, ଏକ ସରଳ ବିଶ୍ୱାସର ହୃଦୟ ଦିଅ ଏବଂ ସୁସ୍ଥିର ଚିତ୍ତ ପ୍ରଦାନ କର। ଆମମାନଙ୍କର ମନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ଓ ସନ୍ଦେହ ଦୂର କର। ତୁମର ବାକ୍ୟ ଅନୁଯାୟୀ ତୁମଠାରେ ବିଶ୍ୱାସ କରି ଜୀବନଯାପନ କରିବା ନିମନ୍ତେ ଆମମାନଙ୍କୁ ଶକ୍ତି ପ୍ରଦାନ କର। ଯେତେ ଶ୍ରୋତାବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ପ୍ରତ୍ୟେକଙ୍କୁ ପ୍ରଭୁ ତୁମର ସେହି ଆତ୍ମିକ ଆଶୀର୍ବାଦରେ ପରିପୂର୍ଣ୍ଣ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଆମୋସ ପୁସ୍ତକର 2 ପର୍ବର 7 ପଦରୁ ଆରମ୍ଭ କରି 16 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ପ୍ରିୟ ବନ୍ଧୁ, ଗତ ଆଲୋଚନାରେ ଆମେ ଇସ୍ରାଏଲର ନୈତିକ ବିହୀନ ଜୀବନଯାପନ ପାଇଁ ଈଶ୍ୱର କିପରି ଦଣ୍ଡବିଧାନ କରନ୍ତି ସେହି ବିଷୟ ଶୁଣିଥିଲୁ। ଯୁଦା ଓ ଇସ୍ରାଏଲକୁ ଗୋଟିଏ ପ୍ରକାର ବ୍ୟବସ୍ଥା ଦେଇଥିଲେ ଏବଂ ଧର୍ମଯାଜକ ଓ ପ୍ରାଚୀନମାନଙ୍କ ଦ୍ୱାରା ସର୍ବସାଧାରଣଙ୍କର ଅବଗତି ନିମନ୍ତେ ଏହାର ସରଳ ଭାବାର୍ଥ ମଧ୍ୟ କରିଥିଲେ। ଏ ସମସ୍ତ ସତ୍ତ୍ୱେ ଇସ୍ରାଏଲ ତାର କର୍ତ୍ତବ୍ୟ ଭୁଲି କେବଳ ଅକର୍ତ୍ତବ୍ୟ ହିଁ କଲା, ଅର୍ଥ ପାଇଁ ବ୍ୟବସ୍ଥାକୁ ପୂରାପୂରି ପାଶୁରିଗଲା। ତା ନିକଟରେ ଅଭାବୀ କେବଳ ଏକ ବସ୍ତୁ ଭାବରେ ଦେଖାଗଲା। ଏହି ଗରିବ ବ୍ୟକ୍ତି ଯେ ତାର ନିଜର ଭାଇ ତାହା ପୂରାପୂରି ଭୁଲିଯାଏ। ଏହି ବ୍ୟକ୍ତିର ଜୀବନକୁ ଏକ ହଳ ଜୋତା ସହିତ ସମତୁଲ କଲା। ଯେଉଁ ବ୍ୟବସ୍ଥାକୁ ଇସ୍ରାଏଲମାନେ ଗଳାର ହାର ସ୍ୱରୂପେ କରିବାର ଆବଶ୍ୟକ ଥିଲା ତାକୁ ହେୟ ଜ୍ଞାନ କଲେ। ସେମାନଙ୍କର ଏହି ପ୍ରକାର ମନୋଭାବ ଯୋଗୁଁ ଈଶ୍ୱର ସେମାନଙ୍କର ବିଚାର କରି ଦଣ୍ଡ ଦେବେ ନାହିଁ ତ ଆଉ କ'ଣ କରିପାରନ୍ତି। ସେମାନେ ନିଜର ଦାୟିତ୍ୱରେ ସମ୍ପୂର୍ଣ୍ଣ ଭାବେ ଅସଫଳ ହୋଇଛନ୍ତି। ଆମସ 2 ପର୍ବର 7 ପଦରେ ଲେଖା ଅଛି, ସେମାନେ ଦରିଦ୍ରର ମସ୍ତକରେ ଧୂଳିର ଆକାଂକ୍ଷା କରନ୍ତି ଓ ନମ୍ର ଲୋକମାନଙ୍କର ମାର୍ଗ ବକ୍ର କରନ୍ତି। ପୁଣି ଆମ୍ଭର ପବିତ୍ର ନାମ ଅପବିତ୍ର କରିବା ପାଇଁ ଜଣେ ପୁରୁଷ ଓ ତାହାର ପିତା ଏକ ଯୁବତୀରେ ଗମନ କରନ୍ତି। ପ୍ରିୟ ବନ୍ଧୁ, ଆପଣଙ୍କୁ ପୂର୍ବେ ମୁଁ ଇସ୍ରାଏଲର ଅର୍ଥବ୍ୟବସ୍ଥା ବିଷୟରେ କିଛି ଧାରଣା ଦେଇଥିଲି। ଇସ୍ରାଏଲର ଲୋକମାନେ ଅନ୍ୟ ଚାଷୀମାନଙ୍କୁ ଭାଗ ଦେଇ ବେଶ୍ ଲାଭବାନ ହେଉଥିଲେ। ଯେଉଁଥର ବୃଷ୍ଟିର ଅଭାବ ହେଉଥିଲା ସେଥର ଫସଲ ବାଧାପ୍ରାପ୍ତ ହେଉଥିଲା। ଭାଗଚାଷୀ ଆବଶ୍ୟକୀୟ ଭାଗ ଦେଇ ପାରୁନଥିଲା, ଫଳତଃ ସେମାନେ କରଜ ଓ ଋଣ ଭାରରେ ଭାଙ୍ଗି ପଡ଼ୁଥିଲେ। ଇସ୍ରାଏଲ ଲୋକମାନେ ସାଧାରଣତଃ ବ୍ୟବସାୟୀ, ସେମାନେ ସ୍ୱାର୍ଥପର ଓ ଲୋଭୀ ଥିଲେ। ସେମାନଙ୍କର ନିଷ୍ଠୁର ଓ ଅନ୍ୟାୟ ମନୋଭାବ ଯୋଗୁଁ ସେମାନଙ୍କର ସ୍ୱଜାତି ଭାଗଚାଷୀମାନଙ୍କ ପ୍ରତି ନିଷ୍ଠୁର ଭାବରେ ଆଚରଣ କରୁଥିଲେ। ସେମାନଙ୍କ ପାଖରେ ଟଙ୍କାର ବଳ ଥିବାରୁ ବିଚାରକଙ୍କୁ ଲାଞ୍ଚ ଦେଇ ନିଜକୁ ସୁହାଇଲା ପରି ମଧ୍ୟ ନିଷ୍ପତ୍ତି କରାଇପାରୁଥିଲେ, ଫଳତଃ ଗରିବ ନିରାଶ ହୋଇ ମୁଣ୍ଡରେ ଧୂଳି ଦେଇ ବିଳାପ କରିବାର ଛଡ଼ା ଅନ୍ୟ କ'ଣ କରିପାରେ। ପୁଣି ନମ୍ରମାନଙ୍କର ମାର୍ଗ ବକ୍ର କରନ୍ତି, ଅର୍ଥାତ୍ ନମ୍ର ଲୋକମାନେ ସାଧାରଣତଃ ନୀରବ ରହନ୍ତି, ଈଶ୍ୱରଙ୍କ ଉପରେ ଅଧିକ ଭରସା ରଖନ୍ତି ଆମ ସଙ୍ଗ ସମୟରେ ବିଚାରକମାନେ ଏତେ ଦୁର୍ନୀତିଗ୍ରସ୍ତ ଥିଲେ ଯେ ନମ୍ର ଲୋକମାନଙ୍କର ଦୁର୍ବଳତାର ସୁଯୋଗ ନେଇ ବିଚାରକୁ ମଧ୍ୟ ଓଲଟାଇ ଦେଉଥିଲେ। ତେଣୁ ବାସ୍ତବରେ ଯେଉଁମାନେ ମୁହଁ ଖୋଲି ପାରୁଛନ୍ତି ସେମାନେ ଅସତ୍କୁ ସତ୍ କରିପାରୁଛନ୍ତି, ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିପାରୁଛନ୍ତି, ଲୋକେ ସେମାନଙ୍କ କଥାରେ ଗୁରୁତ୍ୱ ପ୍ରଦାନ କରନ୍ତି। ତେଣୁ ଆଜି ମଧ୍ୟ ନମ୍ର ଲୋକମାନେ ପୃଥିବୀର ଅଧିକାରୀ ନୁହନ୍ତି, ମାତ୍ର ଯେଉଁମାନେ ମୁହଁ ବଡ଼ କରି ଚିତ୍କାର କରିପାରନ୍ତି ସେମାନେ ପୃଥିବୀର ଅଧିକାରୀ ହୋଇପାରୁଛନ୍ତି। ଇସ୍ରାଏଲ ମଧ୍ୟରେ ଅଭାବୀ ଓ ନମ୍ର ଲୋକମାନେ ନ୍ୟାୟ ପାଉନଥିଲେ ଏବଂ ଆଜି ମଧ୍ୟ କେଉଁଠି ନ୍ୟାୟ ପାଉନାହାନ୍ତି। କେବଳ ଏତିକି ଭରସା ଯେ ଈଶ୍ୱରଙ୍କ ବିଚାରରେ ଦିନେ ନ୍ୟାୟ ପାଇବେ। ଏହି ସାତପଦର ଶେଷ ଅଂଶ ଏକ ଭୟଙ୍କର ଅନୈତିକତାର ଚିତ୍ର ପ୍ରଦାନ କରିଥାଏ। ଲେଖା ଅଛି, ପୁଣି ଆମ୍ଭର ପବିତ୍ର ନାମ ଅପବିତ୍ର କରିବା ପାଇଁ ଜଣେ ପୁରୁଷ ଓ ତାହାର ପିତା ଏକ ଯୁବତୀରେ ଗମନ କରନ୍ତି। ଆମୋସ ଏଠାରେ ଏକ ବେଶ୍ୟା ବିଷୟରେ କହନ୍ତି ଯାହାଠାରେ ପିତା ଓ ତାହାର ପୁତ୍ର ଦୁହେଁ ଆସକ୍ତ। ଈଶ୍ୱର କହନ୍ତି ଯେ ବ୍ୟଭିଚାର ତାଙ୍କର ପବିତ୍ର ନାମକୁ କଳୁଷିତ କରେ। ଆମୋସ ଏପରି କଳୁଷିତ କାର୍ଯ୍ୟକୁ ତତ୍କାଳୀନ ପ୍ରତିମା ପୂଜା ସମୟରେ ମନ୍ଦିରରେ ଘଟୁଥିବା ପାରଦାରିକ ପ୍ରଥାକୁ ମଧ୍ୟ ଉଲ୍ଲେଖ କରିଥାଇପାରନ୍ତି, କାରଣ ସେ ସମୟରେ ଇସ୍ରାଏଲମାନେ ପିତୁଳା ପୂଜାରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରୁଥିଲେ। ଅଧିକାଂଶ ପ୍ରତିମା ପୂଜକମାନେ ବିଶ୍ୱାସ କରୁଥିଲେ ଯେ ସେମାନେ ପୂଜା କରୁଥିବା ଦେବତା ବା ଶକ୍ତି ପୃଥିବୀର ଉର୍ବରତା ଓ ମନୁଷ୍ୟ ଓ ପ୍ରାଣୀମାନଙ୍କର ଜନ୍ମ ନିୟନ୍ତ୍ରଣ କରନ୍ତି। ପୁଣି ସେହି ଲୋକମାନେ ଏ ପ୍ରକାର ପାରଦାରିକ କାର୍ଯ୍ୟକୁ ବୃଦ୍ଧି ସାଧନର ଚିହ୍ନ ବୋଲି ଧରି ନେଉଥିଲେ। ଏହି ପ୍ରକାରର ମନ୍ଦିରର ବ୍ୟଭିଚାର ପ୍ରଥା ଦ୍ୱାରା ଦେବ କିମ୍ବା ଦେବୀ ସନ୍ତୁଷ୍ଟ ହେବେ ବୋଲି, ପୁଣି ସେମାନଙ୍କୁ ଧନ ଓ ଜନରେ ପୂର୍ଣ୍ଣ କରିବେ ବୋଲି ମଧ୍ୟ ବିଶ୍ୱାସ କରୁଥିଲେ। କିନ୍ତୁ ଏ ପ୍ରକାର କଳୁଷିତ କାର୍ଯ୍ୟ ଇସ୍ରାଏଲମାନଙ୍କ ନିକଟରେ ସମ୍ପୂର୍ଣ୍ଣ ଅସିଦ୍ଧ ଥିଲା। ଦ୍ୱିତୀୟ ବିବରଣୀ 23:17 ଏ ସମ୍ପର୍କରେ ପରିଷ୍କାର ଭାବରେ ଉଲ୍ଲେଖ ଅଛି। ଅନେକ ଧର୍ମର ଲୋକମାନେ ଏ ପ୍ରକାର ପାରଦାରିକ ପ୍ରଥାକୁ ଅପରାଧ ବୋଲି ମାନନ୍ତି ନାହିଁ, କିମ୍ବା ବେଶ୍ୟାବୃତ୍ତିକୁ ଏକ ନିନ୍ଦନୀୟ ପେଶା ବୋଲି ସ୍ୱୀକାର କରନ୍ତି ନାହିଁ। ସେ ଯାହା ହେଉନା କାହିଁକି, ଖ୍ରୀଷ୍ଟୀୟ ମଣ୍ଡଳୀ ସବୁବେଳେ ଏହା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏକ ମନ୍ଦ କାର୍ଯ୍ୟ ବୋଲି ପ୍ରକାଶ କରିଆସିଛି, କାରଣ ପ୍ରତ୍ୟେକ ମନୁଷ୍ୟ, ପୁରୁଷ କିମ୍ବା ନାରୀ ଈଶ୍ୱରଙ୍କ ନିକଟରେ ସମାନ, ପୁଣି ସମାନ ଭାବରେ ଈଶ୍ୱର ସେମାନଙ୍କୁ ଭଲ ପାଆନ୍ତି ଓ ଉଭୟ ଈଶ୍ୱରଙ୍କ ନିକଟରେ ଅତି ମୂଲ୍ୟବାନ। ଏ ପ୍ରକାର ଭାବବାଣୀ ଦ୍ୱାରା ଆମୋସ ଆଦୌ ଜନପ୍ରିୟ ନଥିଲେ। ସେ ଗରିବର ସପକ୍ଷ ଥିଲେ, ଅଧାର୍ମିକମାନଙ୍କୁ କଟୁ ସମାଲୋଚନା କରୁଥିଲେ ଓ ଅନ୍ୟାୟ ବିରୁଦ୍ଧରେ ଠିଆ ହେଉଥିଲେ। ସର୍ବୋପରି ସେ ଅଭାବୀ ଓ ନିର୍ଦ୍ଦୋଷ ଉପରେ ହେଉଥିବା ଶୋଷଣ ଓ ଅନୈତିକତାର ବିରୁଦ୍ଧରେ ପ୍ରତିବାଦ କରୁଥିଲେ। ପ୍ରିୟ ବନ୍ଧୁ, ଆଜିର ସମାଜ ମଧ୍ୟ ଆମୋସଙ୍କ ସମୟଠାରୁ କିଛି ଫରକ ନାହିଁ। ଗରିବ ଓ ଦଳିତ ଜନତା ଆଜିର ଅର୍ଥନୈତିକ ବ୍ୟବସ୍ଥା ମଧ୍ୟରେ ଚାପି ହୋଇସାରିଲାଣି। ବେଶ୍ୟାବୃତ୍ତିକୁ ଅନେକ ଲୋକ ଆଇନସମ୍ମତ କରିବାକୁ ଚେଷ୍ଟା କଲେଣି। ଏକ ନୂତନ ନୈତିକତା ଆଣିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି। ସର୍ବୋପରି ଆମୋସ ଯେପରି ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ନିମନ୍ତେ ପ୍ରତିବାଦ କରୁଥିଲେ, ଆମ ସମାଜରେ ଘଟୁଥିବା ଅନୀତି ଦୁର୍ନୀତି ନିମନ୍ତେ ସ୍ୱର ଉତ୍ତୋଳନ କରି ଗରିବର ସପକ୍ଷରେ ଠିଆ ହେବା ନିମନ୍ତେ ଆମୋସ ମାଓବାଦୀ ଆମର ଆଦର୍ଶ ସ୍ଥାନୀୟ। 2:8 ଲେଖା ଅଛି, ଆଉ ସେମାନେ ପ୍ରତ୍ୟେକ ଯଜ୍ଞବେଦୀର ନିକଟରେ ବନ୍ଧକୀ ବସ୍ତ୍ରର ଉପରେ ଶୟନ କରନ୍ତି, ଆଉ ସେମାନେ ଅର୍ଥଦଣ୍ଡ ପ୍ରାପ୍ତ ଲୋକମାନଙ୍କର ଦ୍ରାକ୍ଷାରସ ଆପଣମାନଙ୍କ ପରମେଶ୍ୱରଙ୍କ ଗୃହରେ ପାନ କରନ୍ତି। ଏହି ଅଂଶ ପାଠ କଲେ ଇସ୍ରାଏଲର ଧନୀ ଲୋକମାନଙ୍କର ନିଷ୍ଠୁରତାର ପରିଚୟ ଦିଏ। ଧନୀ ଲୋକମାନେ ଏତେ ତଳକୁ ଖସିଯାଇଥିଲେ ଯେ ଗରିବର ରାତିରେ ଘୋଡ଼ାଇ ହେବାର ଏକମାତ୍ର ବସ୍ତ୍ର ମଧ୍ୟ ବନ୍ଧକ ସ୍ୱରୂପେ ରଖିବାକୁ ଇଚ୍ଛା କରୁଥିଲେ। ସେହି ଲୁଗାକୁ ନେଇ ମନ୍ଦିର ମଧ୍ୟରେ ଶୟନ କରୁଥିଲେ। ଈଶ୍ୱର ଏ ସମ୍ପର୍କରେ ଏକ ସୁନ୍ଦର ନିୟମ ବ୍ୟବସ୍ଥା ମଧ୍ୟରେ ଗରିବମାନଙ୍କର ସୁରକ୍ଷା ନିମନ୍ତେ ଦେଇଛନ୍ତି। ଲେଖା ଅଛି, ପୁଣି ସେ ଯେବେ ଦୁଃଖୀ ଲୋକ ଥାଏ ତୁମ୍ଭେ ତାହାର ବନ୍ଧକୀ ଦ୍ରବ୍ୟ ଘେନି ନିଦ୍ରା ଯିବ ନାହିଁ, ସେ ଯେମନ୍ତ ଆପଣା ବସ୍ତ୍ର ଘେନି ଶୟନ କରି ତୁମ୍ଭକୁ ଆଶୀର୍ବାଦ କରିବ, ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ତାହାର ବନ୍ଧକୀ ଦ୍ରବ୍ୟ ତାହାକୁ ଅବଶ୍ୟ ଫେରାଇଦେବ, ତହିଁରେ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭ ପ୍ରତି ଧାର୍ମିକତା ହେବ। ଯାହାକି ଦ୍ୱିତୀୟ ବିବରଣୀ ଚବିଶ ପର୍ବର ବାର ଓ ତେର ପଦରେ ଲେଖା ଅଛି। ଗରିବ ଲୋକର ନିଜର ଘୋଡ଼ାଇ ହେବାର ବସ୍ତ୍ର ଛଡ଼ା ଅନ୍ୟ କିଛି ବନ୍ଧକି ରଖିବା ପାଇଁ ନଥିଲା। ଏଥିରୁ ଜଣାଯାଏ ଯେ ଗରିବ ଓ ଧନୀ ମଧ୍ୟରେ ଅନେକ ପାର୍ଥକ୍ୟତା ଥିଲା, ଯାହାପାଇଁ ଆମୋସ ପ୍ରତିବାଦ କରି କହିଲେ ଯେ ଇସ୍ରାଏଲ ଲୋକମାନେ ବ୍ୟବସ୍ଥାକୁ ଅଗ୍ରାହ୍ୟ କରି ଈଶ୍ୱରଙ୍କର ଅବାଧ୍ୟ ହୋଇଛନ୍ତି। ଆମର ଆଇନ ମଧ୍ୟ ଉନ୍ନତ ନୁହେଁ। ଅନେକ ସମୟରେ ଏକ ଗରିବ ପରିବାର ନିଜର ଭଡ଼ାଘରକୁ ଖାଲି କରିବାକୁ ପଡ଼େ, କାରଣ ସେ ଅଭାବୀ ଓ ଭଡ଼ା ପଇସା ଠିକ୍ ସମୟରେ ଦେଇପାରେ ନାହିଁ। ଈଶ୍ୱର ଇସ୍ରାଏଲମାନଙ୍କୁ କେବଳ ଗୋଟିଏ ଯଜ୍ଞବେଦୀ ଜେରୁସାଲମରେ ଦେଇଅଛନ୍ତି। ଏହି ଅଂଶରେ ଯେଉଁ ଯଜ୍ଞବେଦୀ ସମ୍ପର୍କରେ ଦର୍ଶାଯାଏ ତାହା କେବଳ ସ୍ଥାନୀୟ ପିତୁଳା ପୂଜକମାନଙ୍କର। ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ସେମାନେ ପିତୁଳା ପୂଜା ସହିତ ମଦ୍ୟପାନରେ ମାତାଲ ହେଉଥିଲେ। ଏହାଦ୍ୱାରା ସେମାନେ ଜେରୁସାଲମର ପବିତ୍ର ଯଜ୍ଞବେଦୀର ଅବମାନନା କରିବା ସଙ୍ଗେ ସଙ୍ଗେ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କର ଅବଜ୍ଞା କରୁଥିଲେ। ଆଜି ମଧ୍ୟ ଆମର ଅନେକ ଧର୍ମ କାର୍ଯ୍ୟରେ ଅଶ୍ଳୀଳ ସଙ୍ଗୀତ ଓ ତାହା ସହିତ ନିଶା ମଧ୍ୟ ବ୍ୟବହାର କରାହୁଏ। ଏହା କ'ଣ ବାସ୍ତବ ଧର୍ମ ଭାବନା? ଏହାଦ୍ୱାରା କ'ଣ ଈଶ୍ୱର ବାସ୍ତବରେ ସନ୍ତୁଷ୍ଟ? ଆମୋସ ଦୁଇ ପର୍ବର ନଅ ପଦରେ ଲେଖା ଅଛି, ତଥାପି ଏରସ୍ ବୃକ୍ଷତୁଲ୍ୟ ଦୀର୍ଘ ଓ ଅଲନ୍ ବୃକ୍ଷତୁଲ୍ୟ ବଳିଷ୍ଠ ଇମୋରିଓକୁ ଆମ୍ଭେ ସେମାନଙ୍କ ସମ୍ମୁଖରେ ବିନାଶ କଲୁ, ଆଉ ଉପରେ ତାହାର ଫଳ ଓ ତଳେ ତାହାର ମୂଳ ନଷ୍ଟ କଲୁ। ଆମୋସ ଜଣେ ଗ୍ରାମ୍ୟ ପ୍ରଚାରକ ଥିଲେ ବି ବଳିଷ୍ଠତାର ଏକ ସୁନ୍ଦର ଗ୍ରାମ୍ୟ ଚିତ୍ର ଦେଇଛନ୍ତି। ଇମୋରିଓମାନଙ୍କର ସବଳତାକୁ ଏରସ ବୃକ୍ଷର ଦୀର୍ଘ ଓ ଅଲୋନ୍ ବୃକ୍ଷର ବଳିଷ୍ଠତାକୁ ଉପମାରେ ଆଣିଅଛନ୍ତି। ଯଦିଚ ସେମାନେ ଏରସ ବୃକ୍ଷ ପରି ଦୀର୍ଘ ପୁଣି ଅଲୋନ୍ ବୃକ୍ଷ ପରି ବଳିଷ୍ଠ ଥିଲେ, ତଥାପି ସେମାନଙ୍କର ଅନୈତିକ ଜୀବନ ଯୋଗୁଁ ବିନଷ୍ଟ ହେଲେ। ଇସ୍ରାଏଲମାନେ ବର୍ତ୍ତମାନ ଯେଉଁ ଦେଶରେ ବସବାସ କରୁଛନ୍ତି ତାହା ଅତୀତରେ ଇମୋରିଓମାନଙ୍କର ହିଁ ଥିଲା। ଈଶ୍ୱର ଇସ୍ରାଏଲ ଲୋକମାନଙ୍କୁ 400ରୁ ଅଧିକ ବର୍ଷ ମିସରରେ ରଖିଲେ। ସେ ପ୍ରତିଜ୍ଞା କରିଥିଲେ ଯେ ଇସ୍ରାଏଲ ଲୋକମାନଙ୍କୁ ଏହି ପ୍ରତିଜ୍ଞାତ ଦେଶ ଦେବେ। ଇମୋରିଓମାନଙ୍କୁ ଈଶ୍ୱର 400ରୁ ଅଧିକ ବର୍ଷ ସୁଯୋଗ ଦେଲେ ସେମାନଙ୍କର ଅନୈତିକ ଜୀବନକୁ ସଜାଡ଼ିବା ପାଇଁ, କିନ୍ତୁ ସେମାନଙ୍କର ଅସଫଳତା ଯୋଗୁଁ ସେମାନଙ୍କର ଦେଶରୁ ବହିଷ୍କାର କଲେ। ଆମୋସ ଠିକ୍ ଏହା ହିଁ କହିବାକୁ ଚାହାନ୍ତି ଯେ ଈଶ୍ୱର ତୁମକୁ ଭଲ ପାଆନ୍ତି, କିନ୍ତୁ ତୁମର ନୈତିକ ବିହୀନ ଜୀବନକୁ ନୁହେଁ। ଯେଉଁ ଭୁଲ ପାଇଁ ଈଶ୍ୱର ଇମୋରିଓମାନଙ୍କୁ ନିଜ ଦେଶରୁ ବହିଷ୍କାର କରିଥିଲେ, ସେହି ଈଶ୍ୱର ତୁମର ସେହି ସମାନ ଅପରାଧ ପାଇଁ କ୍ଷମା ଦେବେ ନାହିଁ, ବରଂ ବିଚାର କରି ସମଦଣ୍ଡରେ ଦଣ୍ଡିତ କରିବେ, ଏହି ଦେଶରୁ ନିର୍ବାସିତ କରାଇବେ, କାରଣ ସେ ନ୍ୟାୟବାନ ପରମେଶ୍ୱର, ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ। ତାଙ୍କର ବିଚାର ଦଣ୍ଡ କେବେ ପକ୍ଷପାତୀ ନୁହେଁ। ବାସ୍ତବରେ ଈଶ୍ୱର ଆମକୁ ସୁଯୋଗ ଦିଅନ୍ତି ଆମର ଜୀବନକୁ ସଜାଡ଼ିବା ପାଇଁ, ତାଙ୍କର ଭକ୍ତ ଦାସମାନଙ୍କ ଦେଇ ଆମକୁ ଅନୁଯୋଗ କରିଥାନ୍ତି, କିନ୍ତୁ ନିଷ୍ପତ୍ତି ଆମମାନଙ୍କର। ଆମ ଦୁଇ ପର୍ବର ଦଶରୁ ବାର ପଦ ମଧ୍ୟରେ ଲେଖା ଅଛି, ଆହୁରି ଇମୋରିଓମାନଙ୍କ ଦେଶ ଅଧିକାର କରିବା ନିମନ୍ତେ ଆମେ ତୁମମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲୁ, ଓ 40 ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ପଥ କଢ଼ାଇ ତୁମମାନଙ୍କୁ ଗମନ କରାଇଲୁ। ପୁଣି ଆମ୍ଭେ ତୁମମାନଙ୍କ ପୁତ୍ରଗଣ ମଧ୍ୟରୁ ଭବିଷ୍ୟତ ବକ୍ତାଗଣ ଓ ତୁମମାନଙ୍କ ଯୁବାଗଣ ମଧ୍ୟରୁ ନାସରୀୟ ଲୋକମାନଙ୍କୁ ଉତ୍ପନ୍ନ କଲୁ। ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ ସନ୍ତାନଗଣ, କି ଏପରି ହୋଇନାହିଁ? ମାତ୍ର ତୁମ୍ଭେମାନେ ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦେଲ, ଓ ଭବିଷ୍ୟତ ବକ୍ତାମାନଙ୍କୁ ଆଜ୍ଞା ଦେଇ କହିଲ, ଭବିଷ୍ୟତ ବାକ୍ୟ ପ୍ରଚାର କର ନାହିଁ। ଆମୋସ କ୍ରମାଗତ ଈଶ୍ୱରବିହୀନ ଜୀବନ ସେମାନଙ୍କ ନିକଟରେ ଦର୍ଶାଇବାକୁ ଚାହାନ୍ତି। ମନୁଷ୍ୟ ଯାହା ତାର ସାମାଜିକ ଜୀବନରେ କରିଥାଏ ତାହା ତାହାର ଈଶ୍ୱରବିହୀନ ଜୀବନର ପରିପ୍ରକାଶ କରେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଆମୋସ ଇସ୍ରାଏଲ ଲୋକମାନଙ୍କର ମୁଖ୍ୟ ତିନୋଟି ଅପରାଧ ଦର୍ଶାଇବାକୁ ଚାହାନ୍ତି। ପ୍ରଥମତଃ ଦରିଦ୍ରମାନଙ୍କ ଉପରେ ଅତ୍ୟାଚାର, ଦ୍ୱିତୀୟତଃ ଦେଶୀୟ ଦେବାଦେବୀଙ୍କର ପୂଜା, ଏବଂ ତୃତୀୟତଃ ଈଶ୍ୱରଙ୍କ ବହୁବିଧ ଉତ୍ତମତା ସତ୍ତ୍ୱେ ଲୋକମାନଙ୍କର ଅକୃତଜ୍ଞତା ବା ଅକୃତଜ୍ଞ ମନୋଭାବ। ଆମୋସ ଲୋକମାନଙ୍କର ଅକୃତଜ୍ଞ ମନୋଭାବ ଜନିତ ଅପରାଧକୁ ଆହୁରି ଅଧିକ ସ୍ପଷ୍ଟ ଭାବରେ ଦର୍ଶାଇ ସେ ଇସ୍ରାଏଲର ଅତୀତ ଇତିହାସକୁ ଲୋକମାନଙ୍କ ନଜରରେ ଆଣିବାକୁ ପ୍ରୟାସ କରିଛନ୍ତି। ଈଶ୍ୱର ଇସ୍ରାଏଲ ଲୋକମାନଙ୍କର ମିଶର ଦେଶଠାରୁ ସେମାନଙ୍କର ଯତ୍ନ ନେଲେ। ଚାଳିଶ ବର୍ଷ ପ୍ରାନ୍ତର ମଧ୍ୟରେ ଅନ୍ନ, ବସ୍ତ୍ର ଓ ସ୍ଥାନୀୟ ଶକ୍ତିମାନଙ୍କଠାରୁ ସେମାନଙ୍କୁ ସୁରକ୍ଷା କରି ଏହି ଦେଶ ପର୍ଯ୍ୟନ୍ତ ଆଣିଲେ। ମାଓବାଦୀ ଓ ନାସରୀୟମାନଙ୍କ ମାଧ୍ୟମରେ ସେମାନଙ୍କୁ ଶିକ୍ଷା ପରାମର୍ଶ ଦେଇଛନ୍ତି, କିନ୍ତୁ ଦୁଃଖର କଥା ଏହା ଯେ ଇସ୍ରାଏଲମାନେ ମାଓବାଦୀ ଓ ନାସରୀୟମାନଙ୍କର ପରାମର୍ଶ ଶୁଣିବା ବଦଳରେ ସେମାନଙ୍କ ନିଷ୍ଠା ଭଙ୍ଗ କରି ସେମାନଙ୍କୁ ପଥଭ୍ରଷ୍ଟ କରିଛନ୍ତି, ସେମାନଙ୍କର ତ୍ୟାଗର ଜୀବନକୁ ପାପାସକ୍ତ କରିଛନ୍ତି। ଆମେ ନାସରୀୟମାନଙ୍କ ସମ୍ବନ୍ଧରେ ଜାଣିବା ପ୍ରୟୋଜନ। ନାସରୀୟମାନେ ଇସ୍ରାଏଲମାନଙ୍କ ମଧ୍ୟରେ ଏକ ଧାର୍ମିକ ଗୋଷ୍ଠୀ ଯେଉଁମାନେ ସ୍ୱତଃପ୍ରବୃତ୍ତ ଭାବରେ ଈଶ୍ୱରଙ୍କ ସେବା ନିମନ୍ତେ ନିଜକୁ ଈଶ୍ୱରଙ୍କଠାରେ ସମର୍ପଣ କରିଦେଉଥିଲେ, ପୁଣି ଈଶ୍ୱରଙ୍କର ସର୍ବଦା ବାଧ୍ୟ ହେବା ନିମନ୍ତେ ଶିକ୍ଷା କରୁଥିଲେ। ସେମାନେ ତିନୋଟି ପ୍ରତିଜ୍ଞା ସବୁ ସମୟରେ ପାଳନ କରୁଥିଲେ। ପ୍ରଥମତଃ ସେମାନେ ଲମ୍ବା କେଶ ବା ଦୀର୍ଘ କେଶ ରଖୁଥିଲେ। ଦୀର୍ଘ କେଶ ରଖିବା ପୁରୁଷଙ୍କ ପକ୍ଷେ ଅସମ୍ମାନର ବିଷୟ। ସାଧୁ ପାଉଲ ମଧ୍ୟ ସେ ବିଷୟରେ ସପକ୍ଷବାଦୀ। ଏହା କୁହାଯାଇପାରେ ଯେ ନାସରୀୟମାନେ ଦୀର୍ଘ କେଶ ଧାରଣ କରୁଥିଲେ କାରଣ ସେମାନେ ସ୍ୱତଃ ଈଶ୍ୱରଙ୍କ ପାଇଁ ଲଜ୍ଜିତ ହେବାକୁ ଚାହୁଁଥିଲେ। ଦ୍ୱିତୀୟତଃ ସେମାନେ ଦ୍ରାକ୍ଷାରସ ଓ ଦ୍ରାକ୍ଷା ଫଳ ଭୋଜନ ନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ଥିଲେ, କିନ୍ତୁ ଇସ୍ରାଏଲମାନେ ସେମାନଙ୍କୁ ମଦ୍ୟପାନ କରାଇ ନିଜର ପ୍ରତିଜ୍ଞା ଭଙ୍ଗ କରାଇଥିଲେ। ତୃତୀୟତଃ ସେମାନେ ମୃତ ବ୍ୟକ୍ତିକୁ ଛୁଉଁନଥିଲେ କିମ୍ବା ତାହାର ପାଖକୁ ଯାଉନଥିଲେ। ଯେତେବେଳେ କୌଣସି ପ୍ରିୟ ବ୍ୟକ୍ତିର ମୃତ୍ୟୁ ହୁଏ ସେମାନେ ଶବ ସତ୍କାରରେ ଭାଗ ନେଉନଥିଲେ। ଏହାଦ୍ୱାରା ସେମାନେ ପ୍ରମାଣ କରୁଥିଲେ ଯେ ଈଶ୍ୱରଙ୍କୁ ସେମାନେ ଜୀବନରେ ପ୍ରଥମ ସ୍ଥାନ ଦେଇଥିଲେ। ମାଓବାଦୀ ଓ ନାସରୀୟମାନଙ୍କୁ ସେମାନେ ଯେ ଅଗ୍ରାହ୍ୟ କରିଛନ୍ତି ତାହା ନୁହେଁ, ମାତ୍ର ସେମାନେ ଈଶ୍ୱରଙ୍କୁ ମଧ୍ୟ ଅଗ୍ରାହ୍ୟ କରିଅଛନ୍ତି। ମାଓବାଦୀମାନଙ୍କର ଚେତନା ବାଣୀକୁ ଶୁଣିବାକୁ ସେମାନଙ୍କର ମନ କଠୋର କରିଛନ୍ତି, ପୁଣି ନାସରୀୟମାନଙ୍କର ପ୍ରତିଜ୍ଞା ଭଙ୍ଗ କରି ଈଶ୍ୱରଙ୍କର ଅଗୌରବ କରିଛନ୍ତି। ପ୍ରିୟ ବନ୍ଧୁ, ଆମ ଦେଶରେ ରାଜପଥଗୁଡ଼ିକରେ ଯେତେ ଦୁର୍ଘଟଣା ସବୁ ଘଟେ ସେସବୁର ମୂଳ କାରଣ ନିଶାସକ୍ତ ହୋଇ ଗାଡ଼ି ଚଳାଇବା। ଆମେ ନିଶା ଔଷଧର ବ୍ୟବହାର ଓ ଅପବ୍ୟବହାର ଉପରେ ଅନେକ ଆଲୋଚନା କରୁଛୁ, କିନ୍ତୁ ମଦ୍ୟପାନ ଉପରେ ଟିକେ କୋହଳ ନୀତି ଅବଲମ୍ବନ କରୁ, ଯାହା ଆମ ସମସ୍ତଙ୍କୁ ନଷ୍ଟ କରିଚାଲିଛି। ଆମର କୋହଳ ଚିନ୍ତାଧାରା ମଧ୍ୟ ଆମ କାନକୁ ବଧିର କରିଦେଇଛି ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ। ଈଶ୍ୱର ଆପଣଙ୍କୁ କିମ୍ବା ମୋତେ ଆହ୍ୱାନ କରିଛନ୍ତି ତାଙ୍କର ବାଧ୍ୟ ହେବା ପାଇଁ, ପୁଣି ନିଜ ଜୀବନକୁ ଈଶ୍ୱରଙ୍କ ନିକଟରେ ସମର୍ପିବା ପାଇଁ। ଆମ ଲୋକମାନଙ୍କୁ ଦେଖାଇବାକୁ ଚାହାନ୍ତି ଯେ ସେମାନେ ଈଶ୍ୱରଙ୍କର ଅନୁଗ୍ରହର ଉପହାରଗୁଡ଼ିକୁ କିପରି ଭାବରେ ବ୍ୟବହାର କରୁଛନ୍ତି। ଏଥିନିମନ୍ତେ ସେମାନଙ୍କୁ ଈଶ୍ୱରଙ୍କ ନିକଟରେ କୈଫିୟତ ଦେବାକୁ ହେବ। ଆମେ କ'ଣ ଇସ୍ରାଏଲମାନଙ୍କ ଅପେକ୍ଷା ଉତ୍ତମ? ଆମେ କ'ଣ ଈଶ୍ୱରଙ୍କ ବାଧ୍ୟ ଓ ଯୋଗ୍ୟ ଆଚରଣ କରୁଛୁ? ଆମ ଦୁଇ ପର୍ବର 13-16 ଲେଖା ଅଛି, ଦେଖ ହଳାରେ ପୂର୍ଣ୍ଣ ସକଟ ଯେପରି ଚାପେ ସେପରି ଆମ୍ଭେ ତୁମମାନଙ୍କ ନିଜ ସ୍ଥାନରେ ତୁମମାନଙ୍କୁ ଚାପିବା। ତହେଲେ ଦ୍ରୁତଗାମୀର ପଳାୟନ ଉପାୟ ନଷ୍ଟ ହେବ ଓ ବଳବାନ ଆପଣା ବଳ ଦୃଢ଼ କରିବ ନାହିଁ, ଅଥବା ବୀର ଆପଣାକୁ ରକ୍ଷା କରିବ ନାହିଁ, ଅଥବା ଧନୁର୍ଧାରୀ ଠିଆ ହେବ ନାହିଁ, ଓ ଯାହାର ଚରଣ ଦ୍ରୁତଗାମୀ ସେ ଆପଣାକୁ ରକ୍ଷା କରିବ ନାହିଁ, ଯେ ଅଶ୍ୱାରୋହୀ ସେ ଆପଣାକୁ ରକ୍ଷା କରିବ ନାହିଁ, ପୁଣି ବୀରଗଣ ମଧ୍ୟରେ ଯିଏ ସାହସିକ ସେ ଉଲ୍ଲଙ୍ଘ ହୋଇ ସେଦିନ ପଳାଇଯିବ, ଏହା ସଦାପ୍ରଭୁ କହନ୍ତି। ଆମୋସ ପୁଣି ଆପଣା ଗ୍ରାମ୍ୟ ଜୀବନରେ ଅନୁଭୂତିର ଉଦାହରଣକୁ ଲୋକମାନଙ୍କ ମଧ୍ୟରେ ଉପସ୍ଥାପନ କରି ଈଶ୍ୱରଙ୍କ ବାଣୀ ପ୍ରକାଶ କରୁଅଛନ୍ତି। ଦେଖ ହଳାରେ ପୂର୍ଣ୍ଣ ସକଟ ଯେମନ୍ତ ଚାପେ ତେମନ୍ତ ଆମ୍ଭେ ତୁମମାନଙ୍କ ନିଜ ସ୍ଥାନରେ ତୁମମାନଙ୍କୁ ଚାପିବା। ଏହି ଅଂଶକୁ ଅନ୍ୟ ଭାବରେ ମଧ୍ୟ ଅର୍ଥ କରାଯାଇପାରେ, ଅନ୍ୟ ଶୈଳୀରେ ମଧ୍ୟ ଭାଷାନ୍ତର କରାଯାଇପାରେ। ଅନ୍ୟମାନେ ଏହାକୁ ଏପରି ବିଶ୍ୱାସ କରନ୍ତି ଯେ ଈଶ୍ୱର ନିଜେ ଚାପି ହୋଇଯାଇଛନ୍ତି। ଏହା ଈଶ୍ୱର କହିବାକୁ ଚାହାନ୍ତି ଯେ ହେ ଇସ୍ରାଏଲ, ତୁମେମାନେ ମୋତେ ଏକ ଧର୍ମ ସଙ୍କଟ ମଧ୍ୟରେ ପକାଇଅଛ, ତୁମେମାନେ ମୋର ନିଜର ଲୋକ ପୁଣି ଅତି ଆପଣାର, ମୁଁ ତୁମକୁ ଇମୋରିୟମାନଙ୍କୁ କାଢ଼ି ସେହି ଜାଗାରେ ତୁମମାନଙ୍କୁ ସଂସ୍ଥାପନ କଲି, ବର୍ତ୍ତମାନ ସେମାନେ ଯେଉଁ ପାପ କରିଥିଲେ ତୁମମାନେ ମଧ୍ୟ ସେହି ପାପ କରୁଅଛ। ହେ ଇସ୍ରାଏଲ, ତୁମେମାନେ କ'ଣ ଏହା ଚାହୁଁଅଛ ଯେହେତୁ ତୁମେମାନେ ମୋର ଆପଣାର ଲୋକ ବୋଲି ତୁମ୍ଭର ପାପ ପାଇଁ ଆଖି ବୁଝିଦେବି? ଏହା ହିଁ ମୋତେ ଚାପି ପକାଉଅଛି। ପ୍ରିୟ ବନ୍ଧୁ, ଈଶ୍ୱର ଆମକୁ ଖୁବ୍ ଭଲ ପାଆନ୍ତି, ତାର ଅର୍ଥ ନୁହେଁ ଯେ ଆମେ ତାଙ୍କୁ ଆମ ମନ୍ଦ କାର୍ଯ୍ୟ ପାଇଁ ଧର୍ମ ସଙ୍କଟ ମଧ୍ୟରେ ପକାଇବା। ଇସ୍ରାଏଲ ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ଥିଲା। ଈଶ୍ୱର ଇସ୍ରାଏଲର ସମସ୍ତ ଶତ୍ରୁ ଓ ବିପକ୍ଷମାନଙ୍କୁ ବହିଷ୍କାର କରିଛନ୍ତି, କୌଣସି ଶକ୍ତି ଦେଶ ମଧ୍ୟକୁ ପ୍ରବେଶ କରିପାରିନାହାନ୍ତି। ବର୍ତ୍ତମାନ ସବୁକିଛି ବିପରୀତ ବୋଧ ହେଉଛି। ଇସ୍ରାଏଲ ନିଜକୁ ଭାଙ୍ଗି ସାରିଲାଣି ଓ ନିଜର ନଗରର ପାଚେରୀ ମଧ୍ୟ ଭାଙ୍ଗିଲାଣି। ଶତ୍ରୁମାନେ ଆଗକୁ ମାଡ଼ି ଆସିଲେଣି ଆଉ ଶକ୍ତିଶାଳୀ ଦୁର୍ବଳ ମଣିଲେଣି। ଯେତେବେଳେ ପର୍ଯ୍ୟନ୍ତ ଈଶ୍ୱର ସେମାନଙ୍କର ସଙ୍ଗୀ ଥିଲେ ସେ ପର୍ଯ୍ୟନ୍ତ ଇସ୍ରାଏଲମାନେ ଶକ୍ତିଶାଳୀ ଥିଲେ, କିନ୍ତୁ ଈଶ୍ୱରଙ୍କୁ ଅସ୍ୱୀକାର କରିବା ଯୋଗୁଁ ସେମାନଙ୍କର ବୀରମାନେ, ଶକ୍ତିଶାଳୀ ବ୍ୟକ୍ତି ସମସ୍ତେ ଆଜି ଦୁର୍ବଳ। ଆମୋସ ଈଶ୍ୱରଙ୍କ ବାକ୍ୟ ସମସ୍ତ ଜାତି ନିକଟରେ ପ୍ରକାଶ କଲେ। ସେ ଦେଖିଲେ ଯେ ଇସ୍ରାଏଲମାନେ ଈଶ୍ୱରଙ୍କ ଅଧୀନ ନାହାନ୍ତି, ପୁଣି ଅନ୍ୟମାନେ ପିତୁଳାର ଅଧୀନରେ ବା ପ୍ରତିମାର ଅଧୀନରେ। ଈଶ୍ୱରଙ୍କ ବାକ୍ୟ ସମସ୍ତଙ୍କ ପ୍ରତି ଏକ ଭାବରେ ପ୍ରଯୁଜ୍ୟ। ଆପଣ ପୂର୍ବରୁ ଦେଖିଛନ୍ତି ଯେ ଅନ୍ୟାନ୍ୟ ରାଷ୍ଟ୍ରମାନେ ସେମାନଙ୍କର ପାପ ଯୋଗୁଁ ବିଚାରିତ ହେଲେ, ସେହି ପାପକୁ ମଧ୍ୟ ମନୁଷ୍ୟ ବିରୁଦ୍ଧରେ ପାପ ବୋଲି କୁହାଯାଇପାରେ। ନିଷ୍ଠୁରତା ଓ ଘୃଣାଭାବ ଅନ୍ୟ ମନୁଷ୍ୟକୁ ସମ୍ମାନ ଦେବାକୁ ସାହାଯ୍ୟ କରେ ନାହିଁ। ଦେବପୂଜକମାନେ ଏହି ଦୋଷରେ ଦୋଷାବହ ଥିଲେ, ପୁଣି ଇସ୍ରାଏଲମାନେ ଗରିବ ପ୍ରତି ଅନ୍ୟାୟ ଆଚରଣ କରିବାର ଦୋଷରେ ଦୋଷଯୁକ୍ତ ଥିଲେ। ବାସ୍ତବରେ ପ୍ରତ୍ୟେକ ମନୁଷ୍ୟ ପରସ୍ପର ପ୍ରତି ବ୍ୟବହାର ନିମନ୍ତେ ଈଶ୍ୱରଙ୍କଠାରେ ଉତ୍ତରଦାୟୀ। ତୁମେ ଯେ କେହି ହୁଅ, ତୁମର ଉତ୍ତର ଦେବାର ବାଟ ନାହିଁ। ଆମ ସମସ୍ତଙ୍କୁ ନିଜ ନିଜର ଆଚରଣର ହିସାବ ଦେବାକୁ ହେବ, କାରଣ ଈଶ୍ୱର ସମସ୍ତ ମନୁଷ୍ୟ ଜାତିକୁ ସୃଷ୍ଟି କରିଅଛନ୍ତି ଏବଂ ଯୀଶୁଙ୍କ ମାଧ୍ୟମରେ ମଧ୍ୟ ଆମକୁ ଅନ୍ୟ ସହିତ କିପରି ବ୍ୟବହାର କରିବାକୁ ହେବ ତାହା ମଧ୍ୟ ସେ ଜଣାଇଅଛନ୍ତି। ପଶୁ ପରି ନୁହେଁ, ବରଂ ଦାୟିତ୍ୱବାନ ମନୁଷ୍ୟ ପରି। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ ODIA TTB@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।